26:5 ତହିଁ ଆର ଦିନ ବୟାଜ ନିଜ ନଗରର 10 ଜଣ ପ୍ରାଚୀନ ନେତାମାନଙ୍କୁ ବେଥଲେହମର ପ୍ରବେଶ ଦ୍ୱାରକୁ ଆହ୍ୱାନ କଲା। ଆଉ ଜଣେ ଲୋକ ରୁତଙ୍କୁ ବିବାହ କରିବା ପାଇଁ ନିକଟତର ଜ୍ଞାତି ଥିଲା, କିନ୍ତୁ ସମସ୍ତେ କହିଲେ ରୁତଙ୍କୁ ବିବାହ କରିବା ପାଇଁ ବୟାଜ ହିଁ ଉପଯୁକ୍ତ। ଏଥିର ଚିହ୍ନ ପୁଣି ଚୁକ୍ତି ଭାବରେ ସେ ଲୋକ ନିଜର ଜୋତା ବୟାଜକୁ ଦେଲା। ଏହା ସେମାନଙ୍କର ନିୟମ ଥିଲା। ତେଣୁ ବୟାଜ ରୁତକୁ ବିବାହ କଲା। ସେମାନଙ୍କର ପୁତ୍ରଟିଏ ଜାତ ହେଲା, ତାହାର ନାମ ଓବେଦ। ସ୍ତ୍ରୀ ଲୋକମାନେ ନୟମୀକୁ କହିଲେ, ସଦାପ୍ରଭୁ ଧନ୍ୟ ହେଅନ୍ତୁ, ତୁମ୍ଭ ବୃଦ୍ଧ କାଳରେ ଯତ୍ନ ନେବା ପାଇଁ ସେ ତୁମ୍ଭକୁ ସନ୍ତାନଟିଏ ଦେଇଅଛନ୍ତି। ତୁମ୍ଭ ପୁତ୍ରବଧୂ ତୁମ୍ଭକୁ ପ୍ରେମ କରୁଅଛନ୍ତି। 7 ପୁତ୍ର ଅପେକ୍ଷା ସେ ତୁମ୍ଭ ପ୍ରତି ଉତ୍ତମ। ବନ୍ଧୁଗଣ, ରୁତ ଈଶ୍ୱରଙ୍କ ଓ ତାଙ୍କ ଲୋକମାନଙ୍କର ସେବା କରି ବହୁତ ଆନନ୍ଦିତ ହେଲେ। ସେ ଓବେଦ ଇସ୍ରାଏଲର ମହାନ ରାଜା ଦାଉଦଙ୍କର ପିତାମହ ଅଥବା ଜେଜେବାପା ହେଲେ।